ହ୍ୟାଲୋ, ମୋ ନାଁ ସବିତା ସେଠୀ। ମୁଁ ଯୋଉ ରଙ୍ଗମାଟିଆ ଯୋଉ ୱାର୍ଡ ନମ୍ବର 9 ରଙ୍ଗମାଟିଆ ତଳ ସାହିରୁ କହୁଛି। ଆମର ପାଣି ଟାଙ୍କି ଗୁରା ସବୁ ଲିକେଜ ହଉଛି, 4-5 ବର୍ଷ ହେଲା ହେଇଥିଲା, ସେ ସବୁ ଲିକେଜ ହଉଛି। କୋଉଠି ସବୁ ପାଣି ପାଣି ଠିକ ସେ ଆସୁନି, ଟ୍ୟାପ ଗୁଡା ଖରାପ ହେଇଯାଇଛି, ତାପରେ ପ୍ଲାଷ୍ଟର ରୁ ସବୁ ଛାଡିଗଲାଣି, ସିମେଣ୍ଟ ଫିମେଣ୍ଟ ସବୁ ଛାଡିଗଲାଣି। ଆଉ ଆମେ ଏଇଠି କିଛିଟା ପାଣି ଟାଙ୍କି ସବୁ ଅସୁବିଧା ରହିଛି, ଆମେ ପାଣି ଟିକେ ପାଇବା ପାଇଁ ଅସୁବିଧାରେ ରହୁଛୁ। ଆଉ ଆର ଟିକେ ଜଲ୍ଦି ସମାଧାନ କରନ୍ତୁ।